ଓମ୍ ଶାନ୍ତି। 30/4/2026 ଆଜିର ସାକାର ମହାବାକ୍ୟ। ବାବା କହିଛନ୍ତି, ମିଠେ ବଚ୍ଚେ, ଏହା ତୁମର ଚମତ୍କାର ବିଶ୍ୱବିଦ୍ୟାଳୟ ଅଟେ, ଯେଉଁଠାରେ ବିଗିଡ଼ି ଯାଇଥିବା ସଂସାରକୁ ସଜାଡ଼ିଲା ବାଲା ଭୋଳାନାଥ ବାବା ଶିକ୍ଷକ ହୋଇ ତୁମକୁ ପାଠ ପଢ଼ାଉଛନ୍ତି। ପ୍ରଶ୍ନ ହେଉଛି, ଏହି ମହାବିନାଶ ସମୟରେ ତୁମେ ପିଲାମାନେ ସମସ୍ତଙ୍କୁ କେଉଁ ଲକ୍ଷ୍ୟ ଦେଉଛ? ଉତ୍ତର ହେଉଛି, ହେ ଆତ୍ମାମାନେ, ଏବେ ପବିତ୍ର ହୁଅ। ପବିତ୍ର ନ ହେବା ପର୍ଯ୍ୟନ୍ତ ତୁମେ ଘରକୁ ଫେରିପାରିବ ନାହିଁ। ଅଧାକଳ୍ପର ଯେଉଁ ରୋଗ ହୋଇଛି ସେଥିରୁ ମୁକ୍ତ ହେବା ପାଇଁ ତୁମେ ସମସ୍ତଙ୍କୁ 7 ଦିନ ପାଇଁ ଭଟ୍ଟିରେ ବସାଉଛ, ଅର୍ଥାତ 7 ଦିନ ଏକାନ୍ତରେ ରଖି କୋର୍ସ କରାଉଛ, ଯାହାକି ସେମାନେ ପତିତମାନଙ୍କ ସଙ୍ଗରୁ ଦୂରେଇ ରହିବେ, କାହାରି କଥା ମନେ ପଡ଼ିବ ନାହିଁ। ତେବେ ଯାଇ ବୁଦ୍ଧିରେ କିଛିଟା ଜ୍ଞାନ ଧାରଣ ହେବ। ଗୀତ ହେଉଛି, ତୁନେ ରାତ ଗବାଇ ସୁକେ ଦିନ ଗବାୟା ଓମ୍ ଶାନ୍ତି। ପିଲାମାନଙ୍କୁ ଏକଥା କିଏ କହିଲେ? ଯେହେତୁ ତୁମେମାନେ ସ୍କୁଲରେ ବସିଛ, ତେଣୁ ନିଶ୍ଚିତ ଶିକ୍ଷକ ହିଁ କହିବେ। ତେବେ ପ୍ରଶ୍ନ ଉଠୁଛି ଯେ ଏକଥା ଶିକ୍ଷକ କହିଲେ, ନା ପିତା କହିଲେ, ନା ସଦ୍ଗୁରୁ କହିଲେ, ଏହି ବାଣୀ କିଏ କହିଲେ? ପିଲାମାନଙ୍କ ବୁଦ୍ଧିରେ ସର୍ବପ୍ରଥମେ ଆସିବା ଦରକାର ଯେ ଇଏ ଆମର ବେହଦର ପିତା ଅଟନ୍ତି, ଯାହାଙ୍କୁ ପରମ ପିତା ପରମାତ୍ମା କୁହାଯାଉଛି। ତେବେ ସେ କଥା ପିତା ବି କହିଲେ, ଶିକ୍ଷକ ମଧ୍ୟ କହିଲେ ଏବଂ ସଦ୍ଗୁରୁ ମଧ୍ୟ କହିଲେ। ଏହି କଥା ତୁମମାନଙ୍କ ବୁଦ୍ଧିରେ ଅଛି ଯେଉଁମାନେ କି ଏଠିକାର ବିଦ୍ୟାର୍ଥୀ ଅଟନ୍ତି। ଅନ୍ୟ ସବୁ କଲେଜ ବା ବିଶ୍ୱବିଦ୍ୟାଳୟମାନଙ୍କରେ ଶିକ୍ଷକ ପାଠ ପଢ଼ାଇଥାନ୍ତି, କିନ୍ତୁ ସେମାନଙ୍କୁ କେହି ପିତା ବା ଗୁରୁ କହିବେ ନାହିଁ। ଏହା ମଧ୍ୟ ଏକ ପାଠଶାଳା ଅଟେ। ତେବେ ଏହାକୁ ବିଶ୍ୱବିଦ୍ୟାଳୟ କୁହ ବା କଲେଜ କୁହ, ପାଠପଢ଼ା ତ ହେଉଛି ନା। ପ୍ରଥମେ ତ ଏକଥା ବୁଝିବା ଦରକାର ଯେ ଏହି ପାଠଶାଳାରେ ଆମକୁ କିଏ ପାଠ ପଢ଼ାଉଛନ୍ତି। ଏକଥା ପିଲାମାନେ ଜାଣିଛନ୍ତି ଯେ ସେହି ନିରାକାର ଯିଏକି ସର୍ବ ଆତ୍ମାମାନଙ୍କର ପିତା, ସମସ୍ତଙ୍କର ସଦ୍ଗତିଦାତା, ସିଏ ଆମକୁ ପାଠ ପଢ଼ାଉଛନ୍ତି। ସାରା ରଚନା ସେହି ଏକମାତ୍ର ରଚୟିତା ସ୍ରଷ୍ଟାଙ୍କର ସମ୍ପତ୍ତି ଅଟେ, ତେଣୁ ସିଏ ନିଜେ ଆସି ସୃଷ୍ଟିର ଆଦି ମଧ୍ୟ ଅନ୍ତର ରହସ୍ୟକୁ ବୁଝାଉଛନ୍ତି। ତୁମେ ପିଲାମାନେ ସେହି ପିତାଙ୍କ ପାଖରେ ଜନ୍ମ ନେଇଛ। ତୁମେମାନେ ବୁଦ୍ଧି ଦ୍ୱାରା ଜାଣୁଛ ଯେ ସେ ଆମ ସମସ୍ତ ଆତ୍ମାମାନଙ୍କର ପିତା ଅଟନ୍ତି, ଯାହାଙ୍କୁ ଜ୍ଞାନର ସାଗର ବା ଜ୍ଞାନର ଭଣ୍ଡାର କୁହାଯାଉଛି। ସିଏ ଜ୍ଞାନର ସାଗର ପତିତ ପାବନ ଅଟନ୍ତି। ଜ୍ଞାନ ଦ୍ୱାରା ହିଁ ସମସ୍ତଙ୍କର ସଦ୍ଗତି ହୋଇଥାଏ, ମନୁଷ୍ୟମାନେ ପତିତରୁ ପାବନ ହୋଇଥାନ୍ତି। ଏବେ ତୁମେ ପିଲାମାନେ ଏଠାରେ ବାବାଙ୍କ ସମ୍ମୁଖରେ ବସିଛ। ଅନ୍ୟ କୌଣସି ସ୍କୁଲରେ କାହାର ବୁଦ୍ଧିରେ ଏକଥା ନଥାଏ ଯେ ଆମକୁ ଜ୍ଞାନର ସାଗର ନିରାକାର ପିତା ପାଠ ପଢ଼ାଉଛନ୍ତି। ଏକଥା ଏହିଠାରେ ହିଁ ତୁମେମାନେ ଜାଣୁଛ, ତୁମମାନଙ୍କୁ ହିଁ ବୁଝାଉଛନ୍ତି। ବିଶେଷ କରି ଭାରତ ଏବଂ ସାରା ଦୁନିଆରେ ଏପରି କେହି ବି ଭାବିବେ ନାହିଁ ଯେ ଆମକୁ ନିରାକାର ପରମାତ୍ମା ପାଠ ପଢ଼ାଉଛନ୍ତି, କାରଣ ସେମାନଙ୍କୁ ମନୁଷ୍ୟ ହିଁ ପାଠ ପଢ଼ାଇଥାନ୍ତି। ଆଉ ପୁଣି ତାଙ୍କ ଭିତରେ ଏଭଳି ଜ୍ଞାନ ମଧ୍ୟ ନାହିଁ ଯାହାଦ୍ୱାରା ସେମାନେ ନିଜକୁ ଆତ୍ମା ବୋଲି ଭାବିବେ। ଆତ୍ମା ହିଁ ପାଠ ପଢ଼ୁଛି, ଆତ୍ମା ହିଁ ସବୁକିଛି କରୁଛି, ଅମୁକ ଚାକିରି ମଧ୍ୟ ଏହି କର୍ମେନ୍ଦ୍ରିୟ ମାନଙ୍କ ଦ୍ୱାରା ଆତ୍ମା ହିଁ କରୁଛି। ସେମାନଙ୍କ ମନରେ ତ ଏକଥା ରହିଛି ଯେ ମୁଁ ଅମୁକ ଅଟେ, ତୁରନ୍ତ ନିଜର ନାମ ରୂପ ମନେ ପଡ଼ିଯାଇଥାଏ, ମୁଁ ଏହି କାମ କରୁଛି, ମୁଁ ଏହିଭଳି କରୁଛି, ସର୍ବଦା ଶରୀରର ନାମ ହିଁ ମନେ ପଡ଼ିଯାଉଛି, କିନ୍ତୁ ବାସ୍ତବରେ ତାହା ଭୁଲ ଅଟେ। ପ୍ରଥମେ ତ ଆମେ ଆତ୍ମା, ପରେ ଏହି ଶରୀର ଧାରଣ କରିଛେ। ଶରୀରର ନାମ ପରିବର୍ତ୍ତନ ହୋଇ ଚାଲିଥାଏ, ଆତ୍ମାର ନୁହେଁ। ଆତ୍ମା ତ ସେହି ଗୋଟିଏ, ବାବା କହୁଛନ୍ତି ମୋ ଆତ୍ମାର ଗୋଟିଏ ହିଁ ନାମ ଶିବ, ଏକଥା ସାରା ଦୁନିଆ ଜାଣିଛି। ବାକି ଅନ୍ୟ ସବୁ ନାମଗୁଡ଼ିକ ଶରୀର ଉପରେ ହିଁ ରଖାଯାଇଥାଏ। ଶିବ ବାବାଙ୍କୁ ତ କେବଳ ଶିବ ହିଁ କହିଥାନ୍ତି, ବାସ୍, ତାଙ୍କର କୌଣସି ଶରୀର ଦେଖାଯାଏ ନାହିଁ। ମନୁଷ୍ୟମାନଙ୍କ ଉପରେ ନାମ ରଖାଯାଇଥାଏ, ମୁଁ ଅମୁକ ଅଟେ, ମୋତେ ଅମୁକ ଶିକ୍ଷକ ପାଠ ପଢ଼ାଉଛନ୍ତି, ନାମ ତ କୁହାଯିବ ନା। ବାସ୍ତବରେ ଆତ୍ମା ଶରୀର ଦ୍ୱାରା ଟିଚରର କାମ କରିଥାଏ, ସେମାନଙ୍କ ଆତ୍ମାମାନଙ୍କୁ ପାଠ ପଢ଼ାଇଥାଏ, ସଂସ୍କାର ଆତ୍ମାରେ ହିଁ ରହିଥାଏ। ଆତ୍ମା ଏହି କର୍ମେନ୍ଦ୍ର ଦ୍ୱାରା ପାଠ ପଢ଼ାଇଥାଏ, ନିଜର ସଂସ୍କାର ଅନୁସାରେ ଅଭିନୟ କରିଥାଏ, କିନ୍ତୁ ଶରୀରର ଯେଉଁ ନାମ ଦିଆଯାଇଥାଏ ସେହି ନାମ ଅନୁସାରେ ସମସ୍ତ କର୍ମଧନ୍ଦା ବ୍ୟବସାୟ ଆଦି ହୋଇଥାଏ। ଏଠାରେ ତୁମେ ପିଲାମାନେ ଜାଣିଛ, ଆମକୁ ନିରାକାର ବାବା ପାଠ ପଢ଼ାଉଛନ୍ତି। ତୁମମାନଙ୍କର ବୁଦ୍ଧି ଏବେ କେଉଁ ଆଡ଼କୁ ଚାଲିଗଲା? ମୁଁ ଆତ୍ମା ଏବେ ସେହି ବାବାଙ୍କର ହୋଇଯାଇଛି। ଆତ୍ମା ଜାଣୁଛି ନିରାକାର ପିତା ଆସି ଆମକୁ ଏହି ସାକାର ବ୍ରହ୍ମାଙ୍କ ଦ୍ୱାରା ପାଠ ପଢ଼ାଉଛନ୍ତି, ତାଙ୍କର ନାମ ହେଲା ଶିବ। ଶିବ ଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି। ଶିବ ତ ହେଲେ ବେହଦ୍ର ପିତା, ତାଙ୍କୁ ହିଁ ପରମ ପିତା ପରମାତ୍ମା କୁହାଯାଏ। ସିଏ ସମସ୍ତ ଆତ୍ମାମାନଙ୍କର ପିତା ଅଟନ୍ତି। ତାଙ୍କର ଜୟନ୍ତୀ କିପରି ପାଳନ କରୁଛନ୍ତି? ଆତ୍ମା ଶରୀରରେ ପ୍ରବେଶ କରିଥାଏ ବା ଗର୍ଭକୁ ଆସିଥାଏ, ଆତ୍ମା ଉପରୁ ଆସିଥାଏ, କିନ୍ତୁ ଏକଥା ଆମକୁ ଜଣାପଡ଼େ ନାହିଁ। ଯୀଶୁଖ୍ରୀଷ୍ଟଙ୍କୁ ଧର୍ମସ୍ଥାପକ କୁହାଯାଉଛି, ତେଣୁ ତାଙ୍କର ଆତ୍ମା ପ୍ରଥମେ ଉପରୁ ଆସିବା ଉଚିତ। ସତପ୍ରଧାନ ଆତ୍ମା ଉପରୁ ଆସିଥାଏ, କୌଣସି ବିକର୍ମ କରିନଥାଏ। ପ୍ରଥମେ ସତପ୍ରଧାନ ପୁଣି ସତରଜ ତମରେ ଆସିଥାଏ, ତେବେ ଯାଇ ବିକର୍ମ ହୋଇଥାଏ। ଆତ୍ମା ଯେତେବେଳେ ପ୍ରଥମେ ଆସିବ ସେତେବେଳେ ସତପ୍ରଧାନ ଥାଏ, ତେଣୁ କୌଣସି ଦୁଃଖ ଭୋଗ କରିନଥାଏ। ଅଧା ସମୟ ଅତିକ୍ରାନ୍ତ ହେବା ପରେ ହିଁ ବିକର୍ମ କରିବା ଆରମ୍ଭ କରିଥାଏ। ଆଜିଠାରୁ 5000 ବର୍ଷ ପୂର୍ବରୁ ବାସ୍ତବରେ ସୂର୍ଯ୍ୟବଂଶୀମାନଙ୍କର ରାଜ୍ୟ ଥିଲା। ଅନ୍ୟ ଧର୍ମ ସବୁ ପରେ ଆସିଲେ, ଭାରତବାସୀ ସାରା ବିଶ୍ୱର ମାଲିକ ଥିଲେ। ଭାରତକୁ ଅବିନାଶୀ ଭୂମି କୁହାଯାଏ। ସେତେବେଳେ ଆଉ କୌଣସି ଭୂଖଣ୍ଡ ନଥିଲା। ତେବେ ଶିବ ବାବା ବିଗିଡ଼ି ଯାଇଥିବା ସଂସାରକୁ ସଜାଡ଼ିଥାନ୍ତି। ଭୋଳାନାଥ ମଧ୍ୟ ଶିବଙ୍କୁ କୁହାଯାଏ, ଶଙ୍କରଙ୍କୁ ନୁହେଁ। ଭୋଳାନାଥ ଶିବ ସଂସାରକୁ ସଜାଡ଼ିଥାନ୍ତି। ଶିବ ଏବଂ ଶଙ୍କର ଏକ ନୁହନ୍ତି, ଶିବ ଅଲଗା ଏବଂ ଶଙ୍କର ଅଲଗା। ବ୍ରହ୍ମା ବିଷ୍ଣୁ ଶଙ୍କରଙ୍କର କୌଣସି ମହିମା ନାହିଁ, ମହିମା କେବଳ ଶିବଙ୍କର, ଯିଏକି ବିଗିଡ଼ି ଯାଇଥିବା ଦୁନିଆକୁ ସଜାଡ଼ିଥାନ୍ତି। ସିଏ କହୁଛନ୍ତି, ମୁଁ ସାଧାରଣ ବୃଦ୍ଧ ଶରୀରରେ ଆସୁଛି। ଇଏ 84 ଜନ୍ମ ପୁରା କରିଛନ୍ତି। ଏବେ ଏହି ପୁରୁଣା ଶରୀର ପୁରୁଣା ସମ୍ବନ୍ଧ ମଧ୍ୟ ସମାପ୍ତ ହେବାକୁ ଯାଉଛି। ତେବେ କାହାକୁ ମନେ ପକାଇବା ଉଚିତ? ବିନାଶ ହେବାକୁ ଯାଉଥିବା ଜିନିଷକୁ ମନେ ପକାଯାଏ ନାହିଁ। ଯେପରି ନୂଆ ଘର ତିଆରି ହେଲେ ପୁରୁଣା ଘରୁ ମନ ହଟିଯାଏ, ଏସବୁ ହେଲା ପୁଣି ବେହଦ୍ର କଥା। ଏବେ ସମସ୍ତଙ୍କର ସଦ୍ଗତି ହେଉଛି, ଅର୍ଥାତ୍ ରାବଣ ରାଜ୍ୟରୁ ସମସ୍ତଙ୍କୁ ମୁକ୍ତି ମିଳୁଛି। ଏବେ ତ ରାବଣ ସମସ୍ତଙ୍କୁ ବିଗାଡ଼ି ଦେଇଛି। ଭାରତ ବିଲକୁଲ ହିଁ କାଙ୍ଗାଳ ଭ୍ରଷ୍ଟାଚାରୀ ହୋଇଯାଇଛି। ଲୋକମାନେ ଦୁର୍ନୀତି, ଅପମିଶ୍ରଣ, ଚୋରି, ଠକେଇ ଆଦିକୁ ଭ୍ରଷ୍ଟାଚାର ବୋଲି ଭାବୁଛନ୍ତି। କିନ୍ତୁ ବାବା କହୁଛନ୍ତି, ପ୍ରଥମ ଭ୍ରଷ୍ଟାଚାର ହେଲା କାମ ବିକାର ଦ୍ୱାରା ପତିତ ହେବା। ଶରୀର ବିକାର ଦ୍ୱାରା ଜନ୍ମ ନେଉଛି, ସେଥିପାଇଁ ଏହାକୁ ବିକାରୀ ଦୁନିଆ କୁହାଯାଉଛି। ସତ୍ୟଯୁଗକୁ ନିର୍ବିକାରୀ ଦୁନିଆ କୁହାଯାଉଛି। ଆମେମାନେ ସତ୍ୟଯୁଗରେ ପ୍ରବୃତ୍ତି ମାର୍ଗବାଲା ଦେବୀ ଦେବତା ଥିଲେ। କହୁଛନ୍ତି, ଯଦି ପବିତ୍ର ରହିବ ତେବେ ବିକାର ବିନା ସନ୍ତାନ କିପରି ଜନ୍ମ ହେବେ? ସେମାନଙ୍କୁ କୁହ, ଆମର ରାଜଧାନୀ ବାହୁବଳ ଦ୍ୱାରା ନୁହେଁ, ଯୋଗବଳ ଦ୍ୱାରା ସ୍ଥାପନା କରୁଛୁ। ତେବେ କ'ଣ ଯୋଗବଳ ଦ୍ୱାରା ସନ୍ତାନ ଜନ୍ମ ହୋଇପାରିବେ ନାହିଁ? ଯେବେ କି ତାହା ନିର୍ବିକାରୀ ଦୁନିଆ ଏବଂ ପବିତ୍ର ଗୃହସ୍ଥ ଆଶ୍ରମ ଯଥା ରାଜାରାଣୀ ସମ୍ପୂର୍ଣ୍ଣ ନିର୍ବିକାରୀ ତଥା ପ୍ରଜା ମଧ୍ୟ ସମ୍ପୂର୍ଣ୍ଣ ନିର୍ବିକାରୀ ଅଟନ୍ତି। ଏଠାରେ ସମସ୍ତେ ସମ୍ପୂର୍ଣ୍ଣ ବିକାରୀ। ସତ୍ୟଯୁଗରେ ବିକାର ନଥାଏ। ତାକୁ କୁହାଯାଏ ଈଶ୍ୱର ପିତାଙ୍କ ଦ୍ୱାରା ସ୍ଥାପନ ହୋଇଥିବା ଈଶ୍ୱରୀୟ ରାଜ୍ୟ। ଏବେ ତ ହେଉଛି ରାବଣ ରାଜ୍ୟ, ଏଠାରେ ଶିବ ବାବାଙ୍କୁ ପୂଜା କରୁଛନ୍ତି, ଯିଏକି ସ୍ୱର୍ଗର ସ୍ଥାପନା କରିଥିଲେ। ରାବଣକୁ ଜଳାଇ ଆସୁଛନ୍ତି, ଯିଏକି ଦୁନିଆକୁ ନର୍କ କରିଦେଇଛି। ଦ୍ୱାପର ଯୁଗ କେବେଠାରୁ ଆରମ୍ଭ ହେଲା ସେ କଥା ମଧ୍ୟ କାହାକୁ ଜଣା ନାହିଁ। ଏହା ମଧ୍ୟ ବୁଝିବାର କଥା, ଏହା ତ ତମୋପ୍ରଧାନ ଆସୁରୀ ଦୁନିଆ ଅଟେ। ଏହା ହେଲା ଈଶ୍ୱରୀୟ ଦୁନିଆ, ତାକୁ ସ୍ୱର୍ଗ ଦେବୀ ପାବନ ଦୁନିଆ କୁହାଯାଏ। ଏହା ହେଉଛି ନର୍କ ପତିତ ଦୁନିଆ। ଏସବୁ କଥା ମଧ୍ୟ ସେହିମାନେ ବୁଝିପାରିବେ ଯେଉଁମାନେ ପ୍ରତିଦିନ ପାଠ ପଢ଼ିବେ। ଏମିତି ବହୁତ ଅଛନ୍ତି ଯେଉଁମାନେ କହନ୍ତି, ଅମୁକ ଜାଗାରେ କ'ଣ ବିଦ୍ୟାଳୟ ଅଛି? ଆରେ, ହେଡ୍ ଅଫିସ୍ ଅର୍ଥାତ୍ ମୁଖ୍ୟାଳୟ ତ ଅଛି ନା, ତୁମେ ଆସି ଏଠାରୁ ଡାଇରେକ୍ସନ୍ ଶ୍ରୀମତ ନେଇଯାଅ, କିଛି ବଡ଼ କଥା ତ ନୁହେଁ। ସୃଷ୍ଟିଚକ୍ରର ଜ୍ଞାନକୁ ଗୋଟିଏ ସେକେଣ୍ଡରେ ବୁଝାଇ ଦିଆଯାଇଥାଏ। ସତ୍ୟ ତ୍ରେତାଯୁଗ ଅତିବାହିତ ହେଲା ପରେ ପୁଣି ଦ୍ୱାପର କଳିଯୁଗ ଆସିଲା ଏବଂ ତାହା ମଧ୍ୟ ଏବେ ସମାପ୍ତ ହୋଇଗଲା। ଏବେ ହେଲା ସଙ୍ଗମ ଯୁଗ। ଆଗାମୀ ନୂଆ ଦୁନିଆକୁ ଯିବା ପାଇଁ ପାଠ ପଢ଼ିବାକୁ ପଡ଼ିବ। ଏଠାରେ ପାଠ ପଢ଼ିବାର ଅଧିକାର ସମସ୍ତଙ୍କର ରହିଛି। କେହି କହୁଛନ୍ତି, ବାବା ମୁଁ ଚାକିରି କରୁଛି, ଆଚ୍ଛା ଗୋଟିଏ ସପ୍ତାହ ଜ୍ଞାନ ଆହରଣ କରି ପୁଣି ଚାଲିଯାଅ, ମୁରଲୀ ମିଳିଯିବ, କିନ୍ତୁ ପ୍ରଥମେ 7 ଦିନ ଭଟ୍ଟିରେ ନିଶ୍ଚିତ ରହିବାକୁ ହେବ। ଯଦିଓ 7 ଦିନ ଆସିବେ, କିନ୍ତୁ ସମସ୍ତଙ୍କର ବୁଦ୍ଧି ଏକ ସମାନ ନୁହେଁ। 7 ଦିନ ଭଟ୍ଟିରେ ରହିବା ଅର୍ଥ କାହାରି କଥା ମନେ ନ ପଡ଼ିବା, କାହା ସହିତ ପତ୍ର ବ୍ୟବହାର ମଧ୍ୟ ନ ହେଉ, କିନ୍ତୁ ସମସ୍ତେ ଏକାଭଳି ତ ବୁଝିପାରିବେ ନାହିଁ। ଏଠାରେ ପତିତମାନଙ୍କୁ ପାବନ ହେବାର ଅଛି। ଏହି ପତିତ ପଣିଆ ମଧ୍ୟ ଏକ ରୋଗ ଅଟେ। ମନୁଷ୍ୟ ଅଧାକଳ୍ପର ମହାରୋଗୀ ଅଟନ୍ତି, ତେଣୁ ସେମାନଙ୍କୁ ଅଲଗା ରଖିବାକୁ ହେବ। ଯେପରି କାହା ସଙ୍ଗରେ ନ ମିଶିବେ, ବାହାରକୁ ଗଲେ ଓଲଟା ସିଧା ଖାଦ୍ୟ ଖାଇବେ, ପତିତମାନଙ୍କ ହାତରୁ ଖାଦ୍ୟ ଖାଇବେ। ସତ୍ୟଯୁଗରେ ଦେବତାମାନେ ପବିତ୍ର ଅଟନ୍ତି ନା, ସେମାନଙ୍କ ପାଇଁ ଦେଖ ବିଶେଷ ମନ୍ଦିର ତିଆରି ହେଉଛି। ଦେବତାମାନଙ୍କୁ ପୁଣି ପତିତମାନେ ଛୁଇଁ ପାରିବେ ନାହିଁ। ଏବେ ତ ମନୁଷ୍ୟମାନେ ବିଲକୁଲ ପତିତ ଭ୍ରଷ୍ଟାଚାରୀ ଅଟନ୍ତି। ସମସ୍ତଙ୍କର ଶରୀର ବିଷ ଅର୍ଥାତ୍ ବିକାରରୁ ଜନ୍ମ ହେଉଛି, ତେଣୁ ଏମାନଙ୍କୁ ଭ୍ରଷ୍ଟାଚାରୀ କୁହାଯାଉଛି। ସନ୍ନ୍ୟାସୀମାନଙ୍କର ଶରୀର ମଧ୍ୟ ବିଷରୁ ତିଆରି ହୋଇଛି। ବାବା କହୁଛନ୍ତି, ପ୍ରଥମେ ଆତ୍ମାକୁ ପବିତ୍ର ହେବାକୁ ପଡ଼ିବ, ପୁଣି ଶରୀର ମଧ୍ୟ ପବିତ୍ର ଦରକାର। ସେଥିପାଇଁ ପୁରୁଣା ଅପବିତ୍ର ଶରୀର ସବୁ ବିନାଶ ହୋଇଯିବ। ଏବେ ସମସ୍ତଙ୍କୁ ଘରକୁ ଫେରିଯିବାକୁ ହେବ, ଏହା ହେଉଛି ବିନାଶର ସମୟ। ଏବେ ସମସ୍ତଙ୍କୁ ପବିତ୍ର ହୋଇ ଫେରିଯିବାକୁ ହେବ। ଭାରତରେ ହିଁ ହୋଲିକା ଦହନ ପର୍ବ ପାଳନ କରିଥାନ୍ତି। ଏଠାରେ ପାଞ୍ଚତତ୍ତ୍ୱ ଦ୍ୱାରା ନିର୍ମିତ ଶରୀର ତମ ପ୍ରଧାନ ଅଟେ। ସତ୍ୟଯୁଗରେ ଶରୀର ମଧ୍ୟ ସତ୍ତ୍ୱ ପ୍ରଧାନ ହୋଇଥାଏ। ଶ୍ରୀକୃଷ୍ଣଙ୍କର ଚିତ୍ର ରହିଛି ନା, ତୁମମାନଙ୍କୁ ନର୍କରୁ ତ ଲାତ ମାରିବାକୁ ହେବ, କାହିଁକି ନା ସତ୍ୟଯୁଗକୁ ଯିବାକୁ ହେବ। ମୁର୍ଦ୍ଦାରକୁ ମଧ୍ୟ ଯେତେବେଳେ ଶ୍ମଶାନକୁ ନେଇଯାଇଥାନ୍ତି, ସେତେବେଳେ ପ୍ରଥମେ ମୁହଁ ସହର ଆଡ଼କୁ, ପାଦ ଶ୍ମଶାନ ଆଡ଼କୁ କରିଥାନ୍ତି। ପୁଣି ଯେତେବେଳେ ଶ୍ମଶାନ ଭିତରକୁ ପ୍ରବେଶ କରନ୍ତି, ସେତେବେଳେ ଶ୍ମଶାନ ଆଡ଼କୁ ମୁହଁ କରିଦିଅନ୍ତି। ଏବେ ତୁମେମାନେ ସ୍ୱର୍ଗକୁ ଯାଉଛ, ତେଣୁ ତୁମର ମୁହଁ ଅର୍ଥାତ୍ ବୁଦ୍ଧି ସେହି ଆଡ଼କୁ ରହିଛି, ଅର୍ଥାତ୍ ଶାନ୍ତିଧାମ ଏବଂ ସୁଖଧାମ ଆଡ଼କୁ ରହିଛି, ଏବଂ ପାଦ ଦୁଃଖଧାମ ଆଡ଼କୁ ରହିଛି। ତାହା ତ ମୁର୍ଦ୍ଦାର କଥା। ଏଠାରେ ତ ପୁରୁଷାର୍ଥ କରିବାକୁ ପଡ଼ିଥାଏ। ମିଠା ଘରକୁ ସ୍ମରଣ କରି କରି ତୁମେ ଆତ୍ମାମାନେ ମିଠା ଘରକୁ ଚାଲିଯିବ, ଏହା ହେଲା ବୁଦ୍ଧିର ଅଭ୍ୟାସ। ଏହି ବାବା ଆସି ସବୁର ରହସ୍ୟକୁ ବୁଝାଉଛନ୍ତି। ତୁମେମାନେ ଜାଣୁଛ, ଏବେ ଆମେ ଆତ୍ମାମାନଙ୍କୁ ଘରକୁ ଯିବାକୁ ହେବ। ଏହା ପୁରୁଣା ଶରୀର ରୂପୀ ବସ୍ତ୍ର ଏବଂ ପୁରୁଣା ଦୁନିଆ ଅଟେ। ନାଟକ ଶେଷ ହେଲା, ଅର୍ଥାତ୍ 84 ଜନ୍ମ ପାଠ କରିସାରିଲ। ବାବା ଏକଥା ମଧ୍ୟ ବୁଝାଇଛନ୍ତି ଯେ ସମସ୍ତେ 84 ଜନ୍ମ ନେଇନଥାନ୍ତି। ଯେଉଁମାନେ ବହୁତ ପଛରେ ଅନ୍ୟ ଧର୍ମରେ ଆସିଥାନ୍ତି, ନିଶ୍ଚିତ ଭାବରେ ସେମାନଙ୍କର ଜନ୍ମ ମଧ୍ୟ କମ୍ ହୋଇଥିବ। ଇସଲାମୀମାନଙ୍କ ଠାରୁ ବୌଦ୍ଧମାନଙ୍କର କମ୍ ଜନ୍ମ ଏବଂ ଖ୍ରୀଷ୍ଟିଆନମାନଙ୍କର ତାଙ୍କଠାରୁ ମଧ୍ୟ କମ୍। ଗୁରୁନାନକଙ୍କର ଶିଖ ଧର୍ମର ଆତ୍ମାମାନେ ଏବେ ଅଳ୍ପ ଦିନ ହେବ ଆସିଛନ୍ତି। ଗୁରୁନାନକଙ୍କୁ 500 ବର୍ଷ ହେଲା, ତେଣୁ ସେମାନେ କେବେ ହେଲେ 84 ଜନ୍ମ ନେଇପାରିବେ ନାହିଁ। ହିସାବ କରାଯାଏ 5000 ବର୍ଷରେ ଏତେ ଜନ୍ମ ହେଲେ 500 ବର୍ଷରେ କେତେ ଜନ୍ମ ହୋଇଥିବ। 12-13 ଜନ୍ମ ଯୀଶୁଖ୍ରୀଷ୍ଟଙ୍କୁ 2000 ବର୍ଷ ହେଲେ ଖ୍ରୀଷ୍ଟିଆନ ମାନଙ୍କର କେତେ ଜନ୍ମ ହୋଇଥିବ? ଅଧାରୁ ମଧ୍ୟ କମ୍ ହୋଇଯିବ। ଏସବୁ ହିସାବର କଥା ନା, ଏଥିରେ କିଏ କେତେ ଜନ୍ମ ସଠିକ୍ ଭାବରେ କହି ହେବ ନାହିଁ। ତେଣୁ ଏହିସବୁ କଥାରେ ତର୍କ ବିତର୍କ କରି ଅଧିକ ସମୟ ନଷ୍ଟ କରିବା ଉଚିତ ନୁହେଁ। ତୁମର କାମ ହେଲା ବାବାଙ୍କୁ ମନେ ପକାଇବା, ଫାଲତୁ କଥାରେ ବୁଦ୍ଧି ଯିବା ଉଚିତ ନୁହେଁ। ବାବାଙ୍କ ସହିତ ଯୋଗ ଲଗାଇବା ଏବଂ ସୃଷ୍ଟିଚକ୍ରକୁ ଜାଣିବା ଦରକାର। ବାକି ଯୋଗବଳ ଦ୍ୱାରା ହିଁ ପାପ ନଷ୍ଟ ହେବ, କିନ୍ତୁ ଏହିଥିରେ ହିଁ ମେହନତ ରହିଛି। ସେଥିପାଇଁ ଭାରତର ପ୍ରାଚୀନ ଯୋଗର ଗାୟନ ରହିଛି, ଯାହାକୁ ବାବା ଆସି ଶିଖାଉଛନ୍ତି। ସତ୍ୟ ତ୍ରେତା ଯୁଗରେ ତ ଯୋଗ ବଳର କଥା ହିଁ ନାହିଁ। ପୁଣି ଭକ୍ତି ମାର୍ଗରେ ହଠ ଯୋଗ ଆରମ୍ଭ ହୋଇଥାଏ, ଏହା ହେଲା ସହଜ ରାଜଯୋଗ। ବାବା କହୁଛନ୍ତି, ମତେ ମନେ ପକାଇଲେ ପବିତ୍ର ହେବ। ତେବେ ମୂଳ କଥା ହେଲା ଯୋଗ ବଳର। ଏବେ କୌଣସି ପ୍ରକାରର ପାପକର୍ମ କରିବା ଉଚିତ ନୁହେଁ। ଦେବୀ ଦେବତାମାନଙ୍କର ମନ୍ଦିର ମଧ୍ୟ ରହିଛି, କାରଣ ସେମାନେ ପବିତ୍ର। ପୂଜାରୀମାନେ ତ ପତିତ, କିନ୍ତୁ ପବିତ୍ର ଦେବତାମାନଙ୍କୁ ସ୍ନାନ ଆଦି କରାଉଛନ୍ତି। ବାସ୍ତବରେ ପତିତମାନଙ୍କର ହାତ ମଧ୍ୟ ତାଙ୍କଠାରେ ଲାଗିବା ଉଚିତ ନୁହେଁ। ଏସବୁ ହେଲା ଭକ୍ତି ମାର୍ଗର ପ୍ରଥା ପରମ୍ପରା। ଏବେ ତ ଆମେ ପାବନ ହେବାକୁ ଯାଉଛୁ, ପବିତ୍ର ହୋଇଗଲେ ପୁଣି ଦେବତା ହୋଇଯିବୁ। ସେଠାରେ ତ ପୂଜା ଆଦି କରିବାର ଆବଶ୍ୟକତା ରହିବ ନାହିଁ। ସମସ୍ତଙ୍କର ସଦ୍ଗତି ଦାତା ହେଲେ ହିଁ ଏକମାତ୍ର ଶିବ ବାବା, ତାଙ୍କୁ ହିଁ ଭୋଳାନାଥ କୁହାଯାଏ। ମୁଁ ଆସୁଛି ପତିତ ଦୁନିଆ ପତିତ ଶରୀରରେ ପୁରୁଣା ରାବଣ ରାଜ୍ୟକୁ, ହଁ କାହା ଶରୀରରେ ମଧ୍ୟ ପ୍ରବେଶ କରି ମୁରଲୀ ଶୁଣାଇ ପାରିବି। ଏହାର ଅର୍ଥ ଏପରି ନୁହେଁ ଯେ ମୁଁ ସର୍ବବ୍ୟାପୀ। ପ୍ରତ୍ୟେକଙ୍କ ଭିତରେ ତ ନିଜ ନିଜର ଆତ୍ମା ରହିଛି। ଫର୍ମରେ ମଧ୍ୟ ଲେଖାଇ ନିଆଯାଇଥାଏ ଯେ ତୁମ ଆତ୍ମାର ପିତାଙ୍କର ନାମ କ'ଣ, କିନ୍ତୁ ସେ କଥାକୁ କେହି ବୁଝିପାରନ୍ତି ନାହିଁ। ଆତ୍ମାମାନଙ୍କର ପିତା ତ ଜଣେ ହିଁ ହୋଇଥିବେ। ଆମେ ସବୁ ଆତ୍ମା ଭାଇ ଭାଇ, ଏବଂ ଆମ ସମସ୍ତ ଆତ୍ମାଙ୍କର ପିତା ଜଣେ ଅଟନ୍ତି। ତାଙ୍କଠାରୁ ହିଁ ଜୀବନ ମୁକ୍ତିର ବର୍ଷା ମିଳିଥାଏ। ସିଏ ହିଁ ମୁକ୍ତିଦାତା ପଥ ପ୍ରଦର୍ଶକ ଅଟନ୍ତି, ଯିଏକି ସବୁ ଆତ୍ମାମାନଙ୍କୁ मीठा घर बा शांति धाम को नहीं जीवे सेति पई पुराणा दुनिया रो विनाश होई थाए जेपरी होलिका दहन होई थाए ना सेई परी शरीर सबु समाप्त होई जीवो बाकी सबु आत्मा मने निज घर को फेरी जीवे सत्य युग रे तो बहुत कम आत्मा रहिबे तेबे बुझीबा दरकार जे स्वर्ग स्थापना किए कराउछंती एवं कलि युग रो विनाश किए कराउछंती ताहा तो स्पष्ट भावे लेखा होई छि कहा जाए स्नेह कले स्नेह मिली थाए बाबा कहुचंती जेउ माने मो अर्थे मनुष्य को देवता करिवार बहुत सेवा करी थांती से माने मोर अधिक प्रिय होई थांती जेउ माने पुरुषार्थ करिवे सेही माने ही उच्च वर्षा पाइबे वर्षा आत्मा मानंकु परमात्मा पितांक ठारु पाइबार अछि सेति पई आत्मअभिमानी हेबाकु पड़िबो केही केही तो बहुत भूल मध्य करुछंती पुरुणा अभ्यास सबु मजबूत होई जाई छी तेबे केते बुझाइले मध्य बदलु नाही ताहा द्वारा निजर ही पद को कम करी देउछंती अच्छा मीठा मीठा सिकिल धे संतान मानंक प्रति माता पिता बापा दादांकर मधुर स्नेह संपन्न शुभेच्छा एवं सुप्रभात आत्मिक पितांकर आत्मिक संतान मानंकु नमस्ते आम आत्मिक संतान मानंकर आत्मिक पितांकु मध्य नमस्ते नमस्ते धारणा पाई मुख्य सारांश प्रथम नंबर कौनसी कथार तर्क वितर्क करी निजर समय को नष्ट करिवार नाही व्यर्थ कथारे बुद्धि अधिक न जाऊ जेते दूर संभव जोगर यात्रा रही निजर विकर्म विनाश करिवार अछि आत्मअभिमानी होई रहिवार अभ्यास करिवार अछि द्वितीय नंबर एही पुरुणा दुनियारु निजर मुह मोडी नेबाकु हेबो शांति धाम एवं सुख धाम को मने पकाइबाकु हेबो नुआ घर तयारी हेउची तेणु पुरुणा घर मन हटाई देवाकु हेबो बरदान हेउची ईश्वरीय कुलर स्मृति द्वारा माया को सम्मुखीन करुथबा सदा समर्थ स्वरूप भव जदि कोनोसी भी कार्य रे सफलता प्राप्त करिबाकु चाहुचो तेबे प्रथमे स्मृति द्वारा समर्थि स्वरूप हो समर्थि आसीबा द्वारा माया को सम्मुखीन करिबा सहज होई जीव तेबे स्मृति जेपरि होइथाय स्वरूप मध्य सहीपरि होई जाय सेतिपे सर्वदा शक्तिशाली स्मृति रहिबा दरकार जे एही ईश्वरीय जन्म जे पर्यंत रहिचि से पर्यंत प्रति मुहूर्त रे प्रत्येक संकल्प रे एवं प्रत्येक कार्य रे ईश्वरीय सेवा रे उपस्थित रहिचि एहा मो ईश्वरीय कुल अटे एही भली स्मृति रूपी आसन समस्त दुर्बलता को समाप्त करि देबो स्लोगन हैला सत्य समय अनुसार आपे आपे प्रमाणित होइथाय ताकु प्रमाणित करिवार आवश्यकता नाही अव्यक्त इशारा महान हेबा पई मधुरता एवं नम्रता रो गुण को धारण करो अधिकांश पिलांक पाख को सेवा रे बाधा सृष्टि करिबा पई एही विघ्न आसी थाए मु एहा करिछि मु ही एहा करि परिबि एही भली मु पणिया आसीबा को ही कहा जाय ज्ञान रो अभिमान बुद्धि रो अभिमान सेवा रो अभिमान एही सब रूप रे ही विघ्न को विघ्न आसी थाए तेनो एही प्रकार रो विघ्न गुडी को समाप्त करिबा पई सर्वदा गोटिए शब्द मने रख जे मु निमित्त अटे निमित्त भाविबा द्वारा ही निराकारी निरंकारी नम्रचित्त एवं निसंकल्प अवस्था रे रही पारिबो एही भली धारणा गुडी को ही वातावरण को निर्विघ्न करि देई थाए अच्छा ओम शांति।